ആകാശവാണി. ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ସରଗରମ. ଦେଶରେ ଜନଜାତି ବର୍ଗ ଲୋକଙ୍କ କଲ୍ୟାଣ ଲାଗି ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚ କରାଯିବ 3.5 ଲକ୍ଷ କୋଟି ଟଙ୍କା, କହିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ. ବିଶ୍ୱ ଭୂ ରାଜନୈତିକ ସ୍ଥିତି ପରିପ୍ରେକ୍ଷୀରେ ଯେକୌଣସି ପ୍ରତିକୂଳ ପରିସ୍ଥିତିର ଉଚିତ ମୁକାବିଲା କରିବା ଲାଗି ସର୍ବଦା ପ୍ରସ୍ତୁତ ରହିବାକୁ ଭାରତୀୟ ସେନାକୁ ପରାମର୍ଶ ଦେଲେ ଦେଶର ସ୍ଥଳ ସେନାଧ୍ୟକ୍ଷ. କୋରିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କଲେ ଭାରତର କିରଣ ଜର୍ଜ. ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଆଜି ରାତି 8:30 ଖେଳାଯିବ କିଙ୍ଗ୍ସମେଟ୍ଠାରେ. ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସେଠାରେ ପ୍ରଚାର କାର୍ଯ୍ୟ ସରଗରମ ହୋଇଛି. ମହାରାଷ୍ଟ୍ରରେ ଆସନ୍ତା 20 ତାରିଖ ଦିନ ସମସ୍ତ 288 ବିଧାନସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ. 23 ତାରିଖ ଦିନ ଭୋଟ୍ ଗଣତି ହେବ. ଏଥିନିମନ୍ତେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ସେଠାରେ ରୋଡ୍ ଶୋ ଓ ନିର୍ବାଚନ ର୍ୟାଲି କରି ଜନସାଧାରଣଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାର ଦେଖିବାକୁ ମିଳୁଛି. ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ର ଗସ୍ତ କରି ଧୁଲେ ଓ ନାସିକ୍ଠାରେ 2 ପୃଥକ୍ ପୃଥକ୍ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି. ନାସିକ୍ଠାରେ ଅନୁଷ୍ଠିତ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଉଜ୍ଜଳ ଯୋଜନା ଅଧୀନରେ ରାଜ୍ୟର 50 ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ମାଗଣାରେ LPG ସଂଯୋଗ ପାଇଛନ୍ତି. ଏତଦ୍ବ୍ୟତୀତ ହର୍ ଘର୍ ଜଲ୍ ଯୋଜନା ଅଧୀନରେ 1 କୋଟି 25 ଲକ୍ଷରୁ ଉର୍ଦ୍ଧ୍ୱ ଘରକୁ ପାଇପ୍ ଯୋଗେ ଜଳ ଯୋଗାଇ ଦିଆଯାଇଛି. ସେହିଭଳି PM ଆବାସ ଯୋଜନା ଅଧୀନରେ ରାଜ୍ୟର 7 ଲକ୍ଷରୁ ଉର୍ଦ୍ଧ୍ୱ ପକ୍କା ଘର ନିର୍ମିତ ହୋଇଥିବା ବେଳେ 7 କୋଟିରୁ ଉର୍ଦ୍ଧ୍ୱ ଅବହେଳିତ ବର୍ଗର ଲୋକଙ୍କୁ ମାଗଣା ରାସନ ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି. ମହାରାଷ୍ଟ୍ରରେ କୃଷକମାନଙ୍କର ସାମଗ୍ରିକ ବିକାଶ ଦିଗରେ କେନ୍ଦ୍ର ସରକାର ଓ ରାଜ୍ୟର ମହାୟୁତି ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, PM କିଷାନ ଯୋଜନା ଏବଂ ନମୋ ସେତକରୀ ଯୋଜନା ଅଧୀନରେ ରାଜ୍ୟର ଚାଷୀମାନେ ବର୍ଷକୁ ପ୍ରାୟ 12,000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପାଉଛନ୍ତି. ତେବେ ଏହି ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ଯଦି ପୁନଶ୍ଚ କ୍ଷମତାକୁ ଫେରେ, ତେବେ ଏହି ଆର୍ଥିକ ସହାୟତା ପରିମାଣ 15,000 ଟଙ୍କାକୁ ବୃଦ୍ଧି କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି. ଏହାଛଡ଼ା ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଇଥାନଲ୍ ବ୍ଲେଣ୍ଡିଂ ଏବଂ ପିଆଜ କିଣିବା ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି. ଅନ୍ୟପକ୍ଷରେ ଅଟଳ ସେତୁ, ଭାଦବନ ବନ୍ଦର, ସମୃଦ୍ଧି ମହାମାର୍ଗ ଏବଂ ମୁମ୍ବାଇ ମେଟ୍ରୋ ଭଳି ସରକାରଙ୍କ ପକ୍ଷରୁ କରାଯାଇଥିବା ଢାଞ୍ଚାଗତ ପ୍ରକଳ୍ପଗୁଡ଼ିକର ସଫଳତା ଉପରେ ମଧ୍ୟ ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି. ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ଅନ୍ତର୍ଗତ ସିରାଲାଠାରେ ମହାୟୁତି ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି. ସେ କହିଛନ୍ତି, ମହାରାଷ୍ଟ୍ରର ମହାୟୁତି ସରକାର ଛତ୍ରପତି ଶିବାଜୀ ମହାରାଜାଙ୍କର କର୍ମ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ସହିତ ଭାରତର ଐତିହ୍ୟ ଓ ସଂସ୍କୃତିକୁ ସୁରକ୍ଷା ଦେବା ଦିଗରେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ. ମହାୟୁତି ମେଣ୍ଟ ପକ୍ଷରୁ କରାଯାଇଥିବା ସମସ୍ତ ନିର୍ବାଚନୀ ପ୍ରତିଶ୍ରୁତି ଇତିମଧ୍ୟରେ ପୂରଣ ହୋଇଥିବା ରାଜ୍ୟବାସୀ ଅନୁଭବ କରିସାରିଛନ୍ତି. ତେବେ ବିରୋଧୀ ଦଳ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି ବୋଲି ଶ୍ରୀ ଶାହା ଅଭିଯୋଗ କରିଛନ୍ତି. ତେଣୁ ଆଗାମୀ ନିର୍ବାଚନରେ ଜନସାଧାରଣ ବିଜେପି, ଶିବସେନା, NCP ମେଣ୍ଟକୁ ଭୋଟ୍ ଦେଇ ପୁନଃ କ୍ଷମତାସୀନ କରିବେ ବୋଲି ଶ୍ରୀ ଶାହା ଆଶାବ୍ୟକ୍ତ କରିଛନ୍ତି. ଅନ୍ୟପକ୍ଷରେ NCP SP ମୁଖ୍ୟ ଶରଦ ପାୱାର ମହାବିକାଶ ଅଘାଡ଼ି ପ୍ରାର୍ଥୀଙ୍କ ସପକ୍ଷରେ ୱାଧାଠାରେ ପ୍ରଚାର କରିଛନ୍ତି. ସେହିଭଳି ଦଳର ନେତା ସୁପ୍ରିୟା ସୁଲେ ପୁନେଠାରେ ଏବଂ ଜୟନ୍ତ ପାଟିଲ ଚିପ୍ଲୁନ୍ଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପୃଥକ୍ ପୃଥକ୍ ଭାବେ ପ୍ରଚାର କରିଛନ୍ତି. ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆମେ ଶ୍ରୋତାମାନଙ୍କୁ ନିୟମିତ ଭାବେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ସମ୍ପର୍କରେ ଅବଗତ କରାଇଆସୁଛୁ. ଏହି ଅବସରରେ ଆଜି ଆମେ ନଜର ପକାଇବା ମହାରାଷ୍ଟ୍ରର ବିଡ୍ ଜିଲ୍ଲା ଅନ୍ତର୍ଗତ ପାର୍ଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ. ସେଠାରେ 3,35,954 ଜଣ ପଞ୍ଜୀକୃତ ଭୋଟର ରହିଛନ୍ତି. 1980 ଏହି ନିର୍ବାଚନ ମଣ୍ଡଳୀ BJPର ଏକ ଦୁର୍ଗ ରହିଆସିଛି. ସେଠାରୁ ଦଳୀୟ ନେତା ଗୋପୀନାଥ ମୁଣ୍ଡେ ବିଜୟୀ ହୋଇଥିଲେ. 2009 ସାଧାରଣ ନିର୍ବାଚନରେ ଶ୍ରୀ ମୁଣ୍ଡେ ଜାତୀୟ ରାଜନୀତିରେ ପ୍ରବେଶ କରିବା ପରେ ତାଙ୍କର ଝିଅ ପଙ୍କଜା ମୁଣ୍ଡେ ଆସନରେ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ। ତେବେ 2019 ନିର୍ବାଚନରେ ପଙ୍କଜା ତାଙ୍କର ସମ୍ପର୍କୀୟ ଭାଇ ନ୍ୟାସନାଲିଷ୍ଟ କଂଗ୍ରେସର ଧନଞ୍ଜୟ ମୁଣ୍ଡେଙ୍କଠାରୁ ପରାସ୍ତ ହୋଇଥିଲେ। ଚଳିତ ନିର୍ବାଚନରେ ଧନଞ୍ଜୟ ମହାୟୁତି ମେଣ୍ଟ ପକ୍ଷରୁ ସେଠାରେ ପ୍ରାର୍ଥୀ ହୋଇଛନ୍ତି। ଏହାଛଡ଼ା ଗତ 4 ଦଶନ୍ଧି ପରେ ପ୍ରଥମ ଥର ଲାଗି ଏହି ନିର୍ବାଚନର ବ୍ୟାଲଟ୍ରେ ବିଜେପିର ପଦ୍ମଚିହ୍ନ ସ୍ଥାନ ପାଇବ ନାହିଁ। ସେଠାରେ ବିଜେପି ମହାୟୁତି ମେଣ୍ଟରେ ସାମିଲ ହୋଇଛି। ବେରୋଜଗାରୀ, ଜଳସେଚନ ଓ କୃଷି ଉତ୍ପାଦର ଉଚିତ ମୂଲ୍ୟାୟନ ଆଦି ସମସ୍ୟା ସେଠାରେ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ଭାବେ ଉଭା ହୋଇଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ 2 ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି। 81 ଆସନ ବିଶିଷ୍ଟ ଏହି ବିଧାନସଭା ଲାଗି ଆସନ୍ତା 13 ଦିନ ପ୍ରଥମ ପର୍ଯ୍ୟାୟ ଏବଂ 20 ଦିନ ଦ୍ୱିତୀୟ ପର୍ଯ୍ୟାୟ ମତଦାନ କରାଯିବ। ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସେଠାରେ ପ୍ରଚାର କାର୍ଯ୍ୟ ଜୋରଦାର କରାଯାଇଛି। ବିଜେପିର ଝାଡ଼ଖଣ୍ଡ ନିର୍ବାଚନ ଦାୟିତ୍ୱରେ ଥିବା ଶିବରାଜ ସିଂ ଚୌହାନ ଆଜି ମନୋହରପୁରଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧି ସିମ୍ଡେଗାଠାରେ ଇଣ୍ଡିମେଣ୍ଟ ପ୍ରାର୍ଥୀ ସପକ୍ଷରେ ପ୍ରଚାର କରି କହିଛନ୍ତି, ଏହି ବିଧାନସଭା ନିର୍ବାଚନ ମୁଖ୍ୟତଃ 2 ମଧ୍ୟରେ ହେଉଛି। ଗୋଟିଏ ଦଳ ଭାରତର ସମ୍ବିଧାନକୁ ସୁରକ୍ଷା ଦେବା ଲାଗି ପ୍ରୟାସ ଜାରି ରଖିଥିବା ବେଳେ ଅନ୍ୟଟି ଏହାକୁ ସମାପ୍ତ କରିବାରେ ଲାଗିପଡ଼ିଛି ବୋଲି ଶ୍ରୀ ଗାନ୍ଧି କହିଛନ୍ତି। ଏଥିସହିତ କେରଳର ୱାୟନାଡ୍ ଏବଂ ମହାରାଷ୍ଟ୍ରର ନାନ୍ଦେଦ ଲୋକସଭା ଆସନ ସମେତ ବିଭିନ୍ନ ରାଜ୍ୟର 48 ବିଧାନସଭା ଆସନ ଲାଗି ଉପନିର୍ବାଚନ ନିମନ୍ତେ ମଧ୍ୟ ପ୍ରଚାର କାର୍ଯ୍ୟ ସରଗରମ ହୋଇଛି। ଦେଶରେ ଜନଜାତି ବର୍ଗର ଲୋକଙ୍କ କଲ୍ୟାଣ ଲାଗି ଚଳିତ ଆର୍ଥିକ ବର୍ଷ 3.5 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ଆଜି ଗୌହାଟୀଠାରେ ପୂର୍ବୋତ୍ତର ଆଦି ମହୋତ୍ସବକୁ ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଟ୍ରାଇଫେଡ୍ ଦ୍ୱାରା ମିଳିତ ଭାବେ ଏହି 8 ଜାତୀୟ ସ୍ତରୀୟ ମହୋତ୍ସବ ଆୟୋଜିତ ହୋଇଛି। ଆଦିବାସୀ କଳା, ସଂସ୍କୃତି, କାରିଗରୀ ଓ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ହେଉଛି ଏହି ଜନଜାତି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ଏହି ମହୋତ୍ସବର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଓରାମ କହିଛନ୍ତି, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଜନଜାତି ବର୍ଗର ଲୋକଙ୍କ କଲ୍ୟାଣ ଲାଗି ତ୍ୱରିତ ବେଗରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି। ଏଥିଲାଗି ବଜେଟ୍ରେ ବ୍ୟୟବରାଦ ମଧ୍ୟ ଯଥେଷ୍ଟ ବୃଦ୍ଧି କରାଯାଇଛି। ଜନଜାତି ବହୁଳ ଅଞ୍ଚଳର ବିକାଶ ଲାଗି ସମ୍ପୃକ୍ତ ଅଞ୍ଚଳରେ 25,000 କିଲୋମିଟର ସଡ଼କ ନିର୍ମାଣ କରାଯିବ ବୋଲି ଶ୍ରୀ ଓରାମ ସୂଚନା ଦେଇଛନ୍ତି। ଆସନ୍ତା ମାସ 15 ଦିନ ଶେଷ ହେବାକୁ ଥିବା ଏହି ମହୋତ୍ସବରେ ବିଭିନ୍ନ ଆଦିବାସୀ କଳା, ପାରମ୍ପରିକ ଔଷଧ, କାରିଗରୀ ପ୍ରଦର୍ଶିତ ହେବା ସହିତ ସେମାନଙ୍କ ସମୃଦ୍ଧ ପାରମ୍ପରିକ ସଂସ୍କୃତି ଓ ଲୋକନୃତ୍ୟ ମଧ୍ୟ ପ୍ରଦର୍ଶିତ ହେଉଛି। ଏଥିରେ 13 ରାଜ୍ୟର ଆଦିବାସୀ କଳାକାର ଓ କାରିଗର ଅଂଶଗ୍ରହଣ କରିଛନ୍ତି। ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜି ପଞ୍ଚକୁଲାରେ ଥିବା ପଶ୍ଚିମାଞ୍ଚଳର କମାଣ୍ଡର ମୁଖ୍ୟାଳୟ ପରିଦର୍ଶନ କରିବା ସହିତ କମାଣ୍ଡର ବିଭିନ୍ନ କାର୍ଯ୍ୟଶୈଳୀର ସମୀକ୍ଷା କରିଛନ୍ତି। ଏହି ଅବସରରେ ବରିଷ୍ଠ ସେନା ଅଧିକାରୀମାନେ କମାଣ୍ଡ ପକ୍ଷରୁ ସେଠାରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜେନେରାଲ ଦ୍ୱିବେଦୀଙ୍କୁ ଅବଗତ କରାଇଛନ୍ତି। ଏହି ଅବସରରେ ଜେନେରାଲ ଦ୍ୱିବେଦୀ ସେନାକୁ ସଶକ୍ତ କରିବା ତଥା ଆଧୁନିକୀକରଣ ଲାଗି ନିଆଯାଉଥିବା ପଦକ୍ଷେପ ଏବଂ ଉନ୍ନତ ଧରଣର ଯୁଦ୍ଧାସ୍ତ୍ର ଉପଲବ୍ଧ କରାଇବା ଦିଗରେ ବିଭିନ୍ନ ରଣନୀତିକ ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଛନ୍ତି। ଏତଦ୍ବ୍ୟତୀତ ବିଶ୍ୱସ୍ତରୀୟ ଭୂ ରାଜନୈତିକ ସ୍ଥିତି ସମ୍ପର୍କରେ ଅବଗତ ହେବା ସହିତ ଯେକୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବା ଲାଗି ଭାରତୀୟ ସେନାକୁ ସର୍ବଦା ପ୍ରସ୍ତୁତ ରଖିବା ଲାଗି ସେନାଧ୍ୟକ୍ଷ ବରିଷ୍ଠ ସେନା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଜାମ୍ମୁ କାଶ୍ମୀରରେ ଗତକାଲି ସନ୍ତାସବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା 2 ଗ୍ରାମରକ୍ଷୀଙ୍କ ଶରୀର ଆଜି କିସ୍ତୱାରା ଜିଲ୍ଲାର ଏକ ଛୋଟ ନଦୀ ନିକଟରେ ମିଳିଛି। ଏହି ହତ୍ୟା ଲାଗି ଦାୟୀ ସନ୍ତାସବାଦୀଙ୍କୁ ଧରିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ଅଞ୍ଚଳକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାଉ କରାଯିବା ସହିତ ସର୍ଚ୍ଚ ଅପରେସନ୍ ଜାରି ରହିଛି। କୋରିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର କିରଣ ଜର୍ଜ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଦକ୍ଷିଣ କୋରିଆର ଇକ୍ସାନ୍ଠାରେ ଆଜି ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍ରେ କିରଣ ଜାପାନର ତାକୁମା ଓବାୟାସିଙ୍କୁ ସିଧାସଳଖ 21-14, 21-16 ସେଟ୍ରେ ପରାସ୍ତ କରିଛନ୍ତି। ଆସନ୍ତାକାଲି ଭାରତୀୟ ସମୟ ପୂର୍ବାହ୍ନ 11:50 ଅନୁଷ୍ଠିତ ହେବାକୁ ଥିବା ସେମିଫାଇନାଲ୍ରେ କିରଣ ଥାଇଲାଣ୍ଡର କୁନ୍ଲାଭୁଡ୍ ଭିତିତ୍ସାନ୍ଙ୍କୁ ଭେଟିବେ। କ୍ରିକେଟ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା 4 ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଆଜି କିଙ୍ଗ୍ସମେଟ୍ଠାରେ ଖେଳାଯିବ। ଭାରତୀୟ ସମୟ ରାତି 8:30 ଏହି ମ୍ୟାଚ୍ ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଟିମ୍ 4 T20 ଆନ୍ତର୍ଜାତିକ ମ୍ୟାଚ୍ ଖେଳିବା ଲାଗି ଦକ୍ଷିଣ ଆଫ୍ରିକା ଗସ୍ତ କରିଛି। ଏହି ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ରବିବାର ଦିନ ସେଣ୍ଟ ଜର୍ଜ ପାର୍କରେ ଖେଳାଯିବ। ସେହିପରି ସେଞ୍ଚୁରିଆନ୍ଠାରେ ତୃତୀୟ ଏବଂ ଜୋହାନ୍ସବର୍ଗରେ ଚତୁର୍ଥ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ସରଗରମ। ଦେଶରେ ଜନଜାତି ବର୍ଗ ଲୋକଙ୍କ କଲ୍ୟାଣ ଲାଗି ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚ କରାଯିବ 3.5 କୋଟି ଟଙ୍କା କହିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ। ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଆଜି ରାତି 8:30 ଖେଳାଯିବ କିଙ୍ଗ୍ସମେଟ୍ଠାରେ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର୍ ଆପ୍ରେ ଲଗ୍ଇନ୍ କରିପାରିବେ।